ମାଥ୍ୟୁ ସାତ ପର୍ବ ତେର ପଦରୁ ଚଉଦ ପଦ, ଜହନ ତିନି ପର୍ବରୁ ଷୋହଳ ପଦ, ପ୍ରଥମ ଜହନ ଏକ ପର୍ବ ନଅ ପଦ। ଫଟୁ ନମ୍ବର ବାଇଶ। ଦୁଇଠାନ ବାଟ। ଯୀଶୁ ଆମକେ ବନକ ବାଟ ବାବଦେ ଶିକ୍ଷା ଦିଲା। ଆମେ ସବାଇ ପାପ ଚୋ ଭର୍ତ୍ତି ଚାକର ବାଟ ଦେହୁଁ ଯାଉଁଦେ। ଆମଚ ନେ ଆଦମଚ ହିସାବେ ଲାହୁଁ ରହତ ପାପ ଆଗିଲେ ଆହେ। ପିଲା ବାଟ ଆମକେ ସରକକେ ନେଇଦେ। ଯୀଶୁ ଆମକେ ପିଲା ବାଟେ ହିଡ଼ତ ସ୍ଥିତିରେ ଗୋଠାତେ। ତୁହାନେ ଫଟୁଏ ଦେଖତା ହେ ଯୋ ପିଲା ବାଟ ଚୋ ପହିଲିଲେ ଗୋଟୋ କ୍ରୁଶ ଆଛାଏ। ଆମି ଜେହ୍ଲାକ ପାହାର ଆମଚ ପାପକେ ପସ୍ତାଉଦେ ଆଉ ସଦ ବି କରୁଦେ। ଜୋନ ଯୀଶୁ ଆମଚ ସ୍ଥିତିର କ୍ରୁଶେ ମରୁନାହେତ ହୁନେ ସ୍ଥିତିର ଆମି ହୁନ ବାଟେ ଯାଉଁଦେ। କେତକ ଲୋକ ହୁମାଞ୍ଚ ପାପ କାମେ ଫେରାଇତ ନାହିଁ। ହୁମାଞ୍ଚ କାଜେ ସରକଚ ବାଟ ପିଲା ହୁନ। ହୁମାନେ ଚାକର ବାଟକେ ଯାତେ ଆଉ ନରକେ ଜୁଡ଼ୁନ ଯାତେ। ତୁହାନେ କୋନ ବାଟକେ ଯାହାଇଦେ ଏଭଁ ସତ ମହାପ୍ରଭୁ ସଙ୍ଗେ ଗୋଟ ବାତ ହେଉକେ ସକ୍ତାସ୍କାଏ। ହୁନାକେ ବୋଲା ଯୋ ସତ ମହାପ୍ରଭୁ ତୁମି ବଡ଼କା ଆଉ ଶୁଦ୍ଧ ବୋଲୁନ ମୁଇଁ ମାନିଦେ। ଯୋ ମୁଇଁ ପାପ କରନା ହେ ମୁଇଁ ସତ କର୍ତ୍ତା ହେ ଯୋ ମାଚ ପାପ ଚୋ ଦଶାଲେ ନିତ ସ୍ଥିତିର ଯୀଶୁ କୃଷେ ମେରଲ। ମୋକେ ଭାଇ ମାପ କର। ମୋକେ ମାଚ ମାପଲେ ଧୋଉଁ ଦାହା ଆଉ ତୁମଚ ଗୋଟେ ବେଟାଏସ ବନାୱା। ମୁଇଁ ଯୀଶୁ ଚୋ ବାଟ ଚୋ ପାଞ୍ଚ ପାଞ୍ଚ ଜାତି ଆଉ ଯେବେ ମର୍ତ୍ତି ତୁମଚ ସଙ୍ଗେ ସରଗେ ରହତି। ସତ ମହାପ୍ରଭୁ ତୁମକେ କୋଟି କୋଟି ଜୁହାର।